ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ତିନିଟା ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ହେବା ଋତୁରୁ ନ୍ୟାୟ ବ୍ୟବସ୍ଥାତି ଗୋଟିଏ ନୂଆ ଯୁଗ ମୂଲ ହୋଇଛି, କହିଲେ ରାଷ୍ଟ୍ରପତି। ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀକେ କଲେ ଉଦ୍ଘାଟନ। ରାଜ୍ୟ ଚାଲିଥିବା ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ରାଜ୍ୟ 400 ବର୍ଗ କିଲୋମିଟର ନୁ ଅଟକା ଜଙ୍ଗଲ ଜମି ଜବରଦଖଲତି ଅଛି, କହିଲେ ପିସିସିଏଫ୍। ଆଉର୍ ରାଜ୍ୟ ବନ୍ୟାସ୍ଥିତି ନାଇନ, ଆଉ ନଦୀମାନଙ୍କର ଜଳସ୍ତର ବିପଦ ସଂକେତ ନୁ କମ୍ ରହିଛି, ଜଳସମ୍ପଦ ବିଭାଗର ସୂଚନା। ଏଥର ପୂରା ଖବର। ଦେଶେ ଅପରାଧିକ ନ୍ୟାୟ ବାବଦେ ତିନିଟା ନୂଆ ଆଇନ କାର୍ଯ୍ୟକାରୀ ହେବା ଋତୁରୁ ନ୍ୟାୟ ବ୍ୟବସ୍ଥାର ଗୋଟିଏ ନୂଆ ଯୁଗ ମୂଲ ହୋଇଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍। ଆଜ୍ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନର ରାଜ୍ୟପାଳ ସମ୍ମିଳନୀ ଉଦ୍ଘାଟନ କରିକରି ଶ୍ରୀମତୀ ମୁର୍ମୁ କହିଛନ୍ ଯେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଉ ଭାରତୀୟ ସାକ୍ଷୀ ଅଧିନିୟମ ବାଗିର ଆଇନର ନାଁନୁ ଆମର ଚିନ୍ତାଧାରାତି ପରିବର୍ତ୍ତନ ସ୍ୱଷ୍ଟ ହୋଇଛି। ଗଣତନ୍ତ୍ରକେ ସୁରୁଖୁରୁତି ଚଲାବାର ଲାଗି ଭିନ୍ ଭିନ୍ କେନ୍ଦ୍ରୀୟ ଏଜେନ୍ସି ସବୁ ରାଜ୍ୟ ଉତ୍ତମ ସମନ୍ୱୟ ରକ୍ଷା କରିକରି କାମ କରବାର ଜରୁରୀ ବୋଲି ରାଷ୍ଟ୍ରପତି କହିଛନ୍। ସମ୍ପୃକ୍ତ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହିସାବେ ରାଜ୍ୟପାଳମାନେ କେନ୍ତା ଇ ସମନ୍ୱୟକେ ପ୍ରୋହାହିତ କରବେ ସେ ବାବଦେ ଚିନ୍ତା କରବାରକେ ରାଜ୍ୟପାଳମାନଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍। ସବୁ ରାଜ୍ୟପାଳ ଲୋକର ସେବା ଆର୍ କଲ୍ୟାଣ ଲାଗି ସେମାନଙ୍କର ଯୋଗଦାନ ଜାରି ରଖବେ ଆର୍ ସେମାନେ ନେଇଥିବାର ଶପଥକେ ନ୍ୟାୟ ଦେବେ ବୋଲି ରାଷ୍ଟ୍ରପତି ବିଶ୍ୱାସ ବ୍ୟକ୍ତ କରିଛନ୍। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଭାଷଣ ଦେଇକରି ଗଲା 10 ବର୍ଷ ଭିତରେ ଘଟିଥିବା ସାମାଜିକ କଲ୍ୟାଣକାରୀ ଯୋଜନା ଆର୍ ଅବିଶ୍ୱସନୀୟ ବିକାଶ ବାବଦେ ଲୋକମାନଙ୍କୁ ସଚେତନ କରବାର, ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରବାରକେ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭାଷଣଟି କେନ୍ଦ୍ର ଆଉ ରାଜ୍ୟ ଭିତରେ ଗୋଟିଏ ପ୍ରଭାବଶାଳୀ ସେତୁର ଭୂମିକା ନେବାରକେ ଆଉ ଗରିବ ଲୋକଙ୍କୁ ସାହାଯ୍ୟ କରବାର ଲାଗି ଲୋକ ଆଉ ସାମାଜିକ ସଂଗଠନମାନଙ୍କ ସାଙ୍ଗେ କଥାବାର୍ତ୍ତା କରବାରକେ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ରାଜ୍ୟପାଳ ପଦ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ, ଯେନ୍ଟା ସମ୍ବିଧାନର ଢାଞ୍ଚା ଅନୁସାରେ ଲୋକର ଖାସ୍ କରି ଆଦିବାସୀମାନଙ୍କର କଲ୍ୟାଣ ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରବା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ସମ୍ମିଳନୀଟି କାଣା ଆଲୋଚନା ହେବା ସେ ବାବଦେ କହିକରି ଲୋକର ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରବା ଆର୍ ଉନ୍ନୟନମୂଳକ କାମକେ ପ୍ରୋହାହିତ କରବା ଲାଗି ଭାଇବ୍ରାଣ୍ଟ ଗ୍ରାମ ଆର୍ ଆକାଂକ୍ଷୀ ଜିଲ୍ଲା ଗସ୍ତ କରବା ଲାଗି ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ଭିତ୍ତିଭୂମି ଉନ୍ନତିକରଣ ବାବଦେ ରାଜ୍ୟସ୍ତରୀୟ କ୍ଷମତାପ୍ରାପ୍ତ କମିଟିର 62 ନମ୍ବର ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାତି ହୋଇଥିବା ଏହି ବୈଠକଟି ଉନ୍ନୟନ କମିଶନର ଅନୁ ଗର୍ଗ ଆଉ କମିଟିର ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକଟି ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗ, ବାଣିଜ୍ୟ ଆଉ ପରିବହନ, ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବାଗିର ଭିନ୍ ଭିନ୍ ବିଭାଗର ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପମାନଙ୍କର କାମର ଅଗ୍ରଗତି ବାବଦେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଅନୁଧ୍ୟାନ କରିବା ସହିତ ଆଗକେ ଦରକାରୀ ପଦକ୍ଷେପ ନେବାର ଲାଗି ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଆଉ ପରାମର୍ଶ ଦେଇଛନ୍। ପର୍ବତାରୋହୀ ବିଭାରାଣୀ ପାତ୍ର ୟୁରୋପ ମହାଦେଶର ସବୁନୁ ଉଚ୍ଚା ଗିରିଶୃଙ୍ଗ ରୁଷର ମାଉଣ୍ଟ ଏଲବ୍ରୋସ୍ ଆରୋହଣ କରବାର ଲାଗି ଯିବେ। ଏହି ଅବସରରେ ସେ ଆଜି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ବିଭାରାଣୀ ପାତ୍ରଙ୍କର ପର୍ବତାରୋହଣ ଅଭିଯାନ ଯୁବ ସମାଜର ସାହସିକ କାମ ଲାଗି ଗୋଟିଏ ବଡ଼ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପର୍ବତାରୋହଣଟି ସଫଳ ହୋଇକରି ରାଜ୍ୟ ଲାଗି ସୁନାମ ଆଣବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭକାମନା ଜଣାଇଛନ୍। ଏହି ସମୟରେ ସଂସଦୀୟ ବ୍ୟାପାର ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ। ସିଆଡ଼େ ଇତାର ଆଗନୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫ ବିଭାରାଣୀ ପାତ୍ରଙ୍କୁ ତାଙ୍କର ସଫଳତା କାମନା କରାଯାଇଛି। ଅନୁସୂଚିତ ଜାତି ଆଉ ଜନଜାତି ବର୍ଗତି ଉପବର୍ଗୀକରଣ କରବାର ଲାଗି ସୁପ୍ରିମକୋର୍ଟ ଦେଇଥିବା ରାୟକେ ଅନୁସୂଚିତ ଜାତି ଆଉ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ୱାଗତ କରିଛନ୍। ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ଗଣ୍ଡ କହିଛନ୍ ଯେ ଉପବର୍ଗୀକରଣ ଲାଗି ଅବହେଳିତ ବର୍ଗର ଲୋକମାନେ ଲାଭ ପାଇବେ। ଏନ ଜଣାଇ ଦିଆଯାଇପାରେ ଯେ ରାଜ୍ୟ ସରକାର ତଫସିଲଭୁକ୍ତ ଜାତି ଆଉ ଉପଜାତି ସଂରକ୍ଷିତ ବର୍ଗର ଗୋଷ୍ଠୀମାନଙ୍କୁ ସଂରକ୍ଷଣ ସୁବିଧା ଦେବାର ଲାଗି ପଛୁଆ ଶ୍ରେଣୀ ଆଧାରଥି ଉପବର୍ଗୀକରଣ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍। ରାଜ୍ୟ ସାମଗ୍ରୀ ଆଉ ସେବାକର ଜିଏସ୍ଟି ସଂଗ୍ରହଟି 24.9 9.8 ପ୍ରତିଶତ ବଢ଼ିଛି। ଗଲା ଜୁଲାଇ ମାସେ 2035 କୋଟି 18 ଲକ୍ଷ ଟଙ୍କା ଆଦାୟ ହୋଇଛି। ଗଲା ବଛର ଜୁଲାଇ ମାସେ ଇଜିଏସ୍ଟି ପରିମାଣ 1628 କୋଟି 43 ଲକ୍ଷ ଟଙ୍କା ଥିଲା। ଜୁଲାଇ ମାସ ତକ ଜିଏସ୍ଟି ସଂଗ୍ରହ ପରିମାଣ ରାଇଜେ 8,866 କୋଟି 55 ଲକ୍ଷ ପହଞ୍ଚିଛି। ଗଲା ବଛର ଇ ସମୟ ଭିତରେ ଜିଏସ୍ଟି ସଂଗ୍ରହ ପରିମାଣ 7,055 କୋଟି 53 ଲକ୍ଷ ଟଙ୍କା ଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜବରଦଖଲ ଜଙ୍ଗଲ ଜମିର ପୁନରୁଦ୍ଧାର ଲାଗି ରାଜ୍ୟ ସରକାର ବହୁତଟି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପିସିସିଏଫ୍ କହିଛନ୍। ସୂଚନା ଅନୁସାରେ ରାଜ୍ୟ 405.08 ବର୍ଗ କିଲୋମିଟର ଜଙ୍ଗଲ ଜମି ଏଚ୍ଏନ୍ ଜବରଦଖଲଟି ରହିଛି। ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଜପତି ଆଉ ଗଞ୍ଜାମ ଜିଲ୍ଲାତି 72% ଅଞ୍ଚଳ ପୂରା ଜବରଦଖଲଟି ରହିଥିବାର ପିସିସିଏଫ୍ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଇନ ଜନେଇ ଦିଆଯାଇପାରେ ଯେ ଏ ବଛର ଏପ୍ରିଲ ମାସେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଏନ୍ଜିଟି ଦେଶେ ଜଙ୍ଗଲ ଜମିଥି ଜବରଦଖଲ ଯାଞ୍ଚ ଲାଗି ପ୍ରକ୍ରିୟା ମୂଲ କରିଥିଲେ। ଏନ୍ଜିଟି ତରଫ ରାଜ୍ୟ ସରକାରଙ୍କୁ ଜଙ୍ଗଲ ଜମି ଜବରଦଖଲ ବାବଦେ ସବୁ ତଥ୍ୟ ଦେବାର ଲାଗି କୁହାଯାଇଥିଲା। ଇକ୍ରମତି ରାଜ୍ୟ ଏ ବଛର ମାର୍ଚ୍ଚ ମାସ ତକ 405.08 ବର୍ଗ କିଲୋମିଟର ଜଙ୍ଗଲ ଜମି ଜବରଦଖଲତି ରହିଥିବାର ବାବଦେ ଏନ୍ଜିଟିକେ ତଥ୍ୟ ଦିଆଯାଇଛି। ରାଇଜେ ଛାତ୍ରଛାତ୍ରୀଙ୍କ କେରିୟର କାଉନ୍ସେଲିଂ କରାଯିବା ବୋଲି ଓସେପା ତରଫ କୁହାଯାଇଛି। ଏହି ଶିକ୍ଷା ବଚନରୁ ବିଦ୍ୟାଳୟମାନଙ୍କେ ସେମାନଙ୍କର ଭବିଷ୍ୟତ ଶିକ୍ଷା ଲାଗି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଯିବା। ଏଥିଲାଗି ଗୋଟିଏ ସ୍ୱତନ୍ତ୍ର ଓବିନାର ଓସେପା ତରଫ ଆଇବା କାଲି ସକାଳ ବେଳା ହେବା। ସରକାରୀ ଅନୁଦାନ ପାଉଥିବା ବିଦ୍ୟାଳୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଉ ଓଏସ୍ଟି ସ୍କୁଲ୍ଟି ଏହି କାର୍ଯ୍ୟକ୍ରମ ଅନ୍ଲାଇନ୍ ଜରିଆତି ହେବା। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ଏ ବାବଦେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଦିଆଯାଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ତରଫ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଗ୍ରିଡ୍ ସବ୍ଷ୍ଟେସନ୍ଟି ମରାମତି କାମ ଲାଗି ଆଇବା କାଲି ସକାଳର 8 ବଜେନୁ ମଧ୍ୟାହ୍ନର 12 ବଜେ ତକ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ଏହି ମରାମତି କାମ ଲାଗି ଜିଲ୍ଲାର ନର୍ଲା ବ୍ଲକର ନର୍ଲା, ସର୍ଗିଗୁଡ଼ା, ରୁପ୍ରା ରୋଡ, ରୁପ୍ରା, ମୁସ୍କୁଟି, ଗିଗିନା, ବାଲିପଡ଼ା, ଶେରଗଡ଼, ଉଲିକୁପା, ସାନ୍ତପୁର ଇଲାକାନ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବା। ସେନ୍ତା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ୍ ବନ୍ଦ ପରି ବିଜେପୁର ବାଗିର ଏରିଆ ଆଉର୍ ଏମ୍ରାମପୁର ବ୍ଲକର ଏମ୍ରାମପୁର, ବମକା, ମୋହନଗିରି, ମଦନପୁର ଆର୍ ଇତାର ଆଖରପାଖର ଇଲାକାନ ସକାଳର 8 ବଜେନୁ ମଧ୍ୟାହ୍ନର 12 ବଜେ ତକ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଡେଙ୍ଗୁ ନିବାରଣ ମାସ ପାଳନ ଅନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କର ଅଧ୍ୟକ୍ଷତାତି ହୋଇଥିବାର ଏହି ବୈଠକଟି ଡେଙ୍ଗୁ ମ୍ୟାଲେରିଆ ଜ୍ୱରର ଲକ୍ଷଣ ଆର୍ ପ୍ରତିକାର ଆଉ ପ୍ରତିରୋଧ ବ୍ୟବସ୍ଥା ବାବଦେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞପିତ ଅଞ୍ଚଳ ପରିଷଦ ତରଫ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ବାବଦେ ଗୋଟିଏ ସଚେତନତା ଶିବିର ହୋଇଯାଇଛି। ଖଡ଼ିଆଲ ନଗର ଅଧ୍ୟକ୍ଷ ଉଜ୍ଜଲ ଗୁପ୍ତା, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ବୀରସେନ ବେହେରାଙ୍କ ଦେଖରେଖତି ହୋଇଥିବା ଇ ଶିବିରଟି ଲୋକେ ସଚେତନ ହେଲେ ଇସବୁ ରୋଗ ନାହିଁ ହୁଏ ବୋଲି ମତ ପ୍ରକାଶ ପାଇଥିଲା। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସଞ୍ଜବେଳର 6 ବଜେ 608.69 ଫୁଟ ରହିଛି। ଇ ସମିଆତି ଫି ସେକେଣ୍ଡଟି ଜଳଭଣ୍ଡାରକେ 1,26,937 ଘନଫୁଟ ପାଇଁ ଆସୁଛି। ଜଳଭଣ୍ଡାରନୁ 6ଟା ଗେଟ୍ ପାୱାର ଚ୍ୟାନେଲ ଆର୍ କେନାଲ ଜରିଏ ଫି ସେକେଣ୍ଡଟି ସମାନ ପରିମାଣର ପାଇଁ ଛଡ଼ାଯାଉଛି। ରାଜ୍ୟ ବନ୍ୟାସ୍ଥିତି ନାଇନ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି କହିଛନ୍। ସୂଚନା ଅନୁସାରେ ଭିନ୍ ଭିନ୍ ନଦୀର ଜଳସ୍ତର ବିପଦ ସଂକେତର ବହୁତ ତଳେ ରହିଛି। ବ୍ରାହ୍ମଣୀ ନଦୀର ଜଳସ୍ତର ଟିକେ ବଢ଼ିଛେ, ଲଘୁଚାପ ବର୍ଷା ନଦୀର ଜଳସ୍ତରକେ ବଢ଼ାବାରକେ ବିଶେଷ ପ୍ରଭାବ ନାହିଁ ପକାଏ ବୋଲି ଶ୍ରୀ ମହାନ୍ତି କହିଛନ୍। ସେଆଡ଼େ ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଆଜି ଲଘୁଚାପଟି ପରିଣତ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଆର୍ ବରଗଡ଼ ଜିଲ୍ଲାର କେତେଟା ଜାଗାନ ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାମାନଙ୍କେ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ବାରିପଦାନ ରାଜ୍ୟର ସବୁନୁ ଏତକା ବର୍ଷା 158 ମିଲିମିଟର ରେକର୍ଡ କରାଯାଇଥିଲା। ଦେଶେ ତିନିଟା ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ହେବାର ଉତ୍ତରୁ ନ୍ୟାୟ ବ୍ୟବସ୍ଥାତି ଗୋଟିଏ ନୂଆ ଯୁଗ ମୂଲ ହୋଇଛି କହିଲେ ରାଷ୍ଟ୍ରପତି। ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀକେ କଲେ ଉଦ୍ଘାଟନ। ରାଜ୍ୟ ଚାଲିଥିବା ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ରାଜ୍ୟ 400 ବର୍ଗ କିଲୋମିଟରରୁ ଅଧିକା ଜଙ୍ଗଲ ଜମି ଜବରଦଖଲତି ଅଛି କହିଲେ ପିସିସିଏଫ୍। ଆଉ ରାଜ୍ୟ ବନ୍ୟାସ୍ଥିତି ନାଇନ ଆଉ ନଦୀମାନଙ୍କର ଜଳସ୍ତର ବିପଦ ସଂକେତନୁ କମ୍ ରହିଛି ଜଳସମ୍ପଦ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।